ओम शांति ओम शांति। आज 28 सेप्टेम्बर 2025 आज अव्यक्त महावाक्य पुनरावृत्ति तारीख 15 फेब्रुआरी 2007 मूलर हेडिंग अवहेला पणिया आलस्य एवं बहाना बाजीर निद्रारु जाग्रत हेबा ही शिवरात्रीर सच्चा जागरण अटे। अवहेला पणिया आलस्य एवं बहाना बाजीर निद्रारु जाग्रत हेबा ही शिवरात्रीर सच्चा जागरण अटे। आज बापदादा विशेषकर निजर चारिआडर अति गेल्हा अति सिकिलधे परमात्मा स्नेहर पात्र पिलामानंक सहित मिशिबा पई एवं पिता पुत्रंकर विचित्र जन्मदिन पालन करिबा पई आसिछंती। तुमे समस्ते मध्य आज विशेषकर एही विचित्र जन्मदिन पालन करिबा पई आसिछना। एभली जन्मदिन सारा कल्प भितरे कहार भी होइ न थाए केबे भी एभली सुनि नथिबो जे पितांक सहित संतानकर जन्मदिन मध्य गोटे दिन रे होइथिबो। तेबे तुमे माने निजर पितांकर जन्मदिन पालन करिबा पई आसिछन पिला मानंकर मध्य पालन करिबा पई आसिछ काहेकि ना सारा कल्प भितरे परमात्मा पिता एवं परमात्मा संतान मानंक भितरे एते निबिड़ स्नेह रहिछि जहाकि जन्म मध्य एकाठी हेउछि। तेणु बाबांको विश्व परिवर्तन कार्य एकुटिया करिवार नाही पिलामानंक सहित मिसी करिवार अछि। एइभळी साथीरे रहिवार एवं साथी हेबार अलौकिक स्नेह एवं साथीरे रहिवार एवं साथी हेबार अलौकिक स्नेह एही संगम जुगरे ही अनुभव करुछ। तेबे बाबा एवं पिलामानंक भितरे एते गभीर स्नेह अछि जहाकि जन्म मध्य एकाठी हेउछि एवं रहुछन्ति मध्य केउठि कौन साथी होई रहुछ ना एका एका रहुछ। एथिरे सबु पिला उमंग उत्साह सहित कहुछंती जे आमे बाबांक सहित जुगल रूपरे रहुछु अर्थात एकाठी रहुछु। कौन एकाठी रहुछ ना एका एका तो रहु ना होना जन्म मध्य एकाठी होईछि रहुछ मध्य एकाठी एवं भविष्यत पाई मध्य तुम मानंकर प्रतिज्ञा कौन साथीरे अछु साथीरे रहिबु एवं साथी होई निजर मीठा घरकु जिबु। तेबे एतिके स्नेह अन्य कौनसी पिता पुत्रंकर भितरे देखिछ संतान केही भी होइथाओ केउठी भी रहुथाओ एवं किपरि भी होइथाओ किंतु साथीरे ही रहुछि एवं साथीरे ही घरकु जिबो। तेबे एही भली विचित्र एवं प्रिय रूप प्रिय जन्मदिन पालन करिबा पई आसिछ चाहे सम्मुखरे बसी पालन करुथाओ बा देश विदेशरे चारिआडे रहुथबा पिला माने एही समयरे एकाठी होई पालन करुथांतु। बाप दादा देखुछंती जे चारिआडर पिला माने किपरि उमंग उत्साह सहित अंतर भितरे बाबा बाहा जन्मदिनर गीत गाउछंती। जदि स्विच अन करुछंती तेबे चारिआडर पिला मानंकर दिलर शब्द उमंग उत्साह शब्द बाप दादांकर कानरे सुभुछि। बाप दादा सबु पिलांकर उत्साहकु देखि पिलामानंकु मध्य निजर दिव्य जन्मर पद्म 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 गुणा अभिनंदन देउछंती। ବାସ୍ତବରେ ଉତ୍ସବର ଅର୍ଥ ହେଉଛି ଉମଙ୍ଗ ଉତ୍ସାହରେ ରହିବା। ତେବେ ତୁମେ ସମସ୍ତେ ଉତ୍ସାହର ସହିତ ଏହି ଉତ୍ସବକୁ ପାଳନ କରୁଛ ଏବଂ ଭକ୍ତମାନେ ମଧ୍ୟ ଏହାକୁ ଶିବରାତ୍ରି ନାମ ଦେଇଛନ୍ତି। ଆଜି ବାପଦାଦା ସେହି ଭକ୍ତ ଆତ୍ମାକୁ ଅଭିନନ୍ଦନ ଦେଉଥିଲେ ଯିଏକି ତୁମମାନଙ୍କର ଏହି ବିଚିତ୍ର ଜନ୍ମଦିନକୁ ପାଳନ କରିବାର ବହୁତ ସୁନ୍ଦର କପି କରିଛି। ତୁମେମାନେ ଏହାକୁ ଜ୍ଞାନଯୁକ୍ତ ଭାବରେ ଏବଂ ସ୍ନେହପୂର୍ବକ ପାଳନ କରୁଛ ଏବଂ ସେହି ଭକ୍ତ ଆତ୍ମାଟି ଭାବନା ଏବଂ ଶ୍ରଦ୍ଧାର ସହିତ ପାଳନ କରିବାର କପି କରିଛି। ତେଣୁ ଆଜି ସେହି ସନ୍ତାନଟିକୁ ଅଭିନନ୍ଦନ ଦେଉଥିଲୁ ଯେ କପି କରିବାରେ ମଧ୍ୟ ସେ ବହୁତ ଭଲ ପାଠ କରିଛି। ଦେଖ ସେ କିପରି ସବୁ କଥାକୁ କପି କରିଛି କାରଣ କପି କରିବା ପାଇଁ ମଧ୍ୟ ଅକର ଦରକାର ନା। ମୁଖ୍ୟ କଥା ହେଲା ଏହିଦିନ ଭକ୍ତମାନେ ବ୍ରତ ରଖିଥାନ୍ତି ସେମାନେ ଖାଇବା ପିଇବାର ବ୍ରତ ରଖିଥାନ୍ତି ଏବଂ ଭାବନାର ସହିତ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିବା ପାଇଁ ମଧ୍ୟ ବ୍ରତ ରଖିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରତିବର୍ଷ ବ୍ରତ ରଖିବାକୁ ପଡ଼ିଥାଏ କିନ୍ତୁ ତୁମେମାନେ କେଉଁ ବ୍ରତ ଧାରଣ କରିଛ ଥରେ ମାତ୍ର ହିଁ ବ୍ରତ ଧାରଣ କରୁଛ ପ୍ରତିବର୍ଷ ନୁହେଁ କେବଳ ଥରେ ମାତ୍ର ହିଁ ପବିତ୍ରତାର ବ୍ରତ ରଖୁଛ। କଣ ସମସ୍ତେ ପବିତ୍ରତାର ବ୍ରତ ରଖିଛ ତ ପକ୍କା ତ ଯେଉଁମାନେ ପକ୍କା ବ୍ରତ ରଖିଛନ୍ତି ସେମାନେ ହାତ ଉଠାଅ ପକ୍କା ଟିକିଏ ବି କଞ୍ଚା ନୁହେଁ ତ ପକ୍କା ତ ଆଚ୍ଛା ଆଉ ଗୋଟିଏ ପ୍ରଶ୍ନ ଅଛି ଆଚ୍ଛା ବ୍ରତ ତ ରଖିଛ ସେଥିପାଇଁ ଅଭିନନ୍ଦନ କିନ୍ତୁ ଅପବିତ୍ରତାର ମୁଖ୍ୟ ରୂପରେ ପାଞ୍ଚଟି ସାଥୀ ଅଛନ୍ତି ଠିକ୍ କଥା ନା ମୁଣ୍ଡ ହଲାଅ। ଆଚ୍ଛା, ପାଞ୍ଚଟି ଯାକର ବ୍ରତ ରଖିଛ ନା ଦୁଇ ତିନୋଟିର ରଖିଛ? କାହିଁକି ନା ଯେଉଁଠି ପବିତ୍ରତା ଥିବ ସେଠାରେ ଯଦି ଅଂଶ ମାତ୍ରରେ ମଧ୍ୟ ଅପବିତ୍ରତା ରହିଥିବ ତେବେ କ'ଣ ତାଙ୍କୁ ସମ୍ପୂର୍ଣ୍ଣ ପବିତ୍ର ଆତ୍ମା କୁହାଯିବ କି? ତେବେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ତ ପବିତ୍ରତା ବ୍ରାହ୍ମଣ ଜନ୍ମର ସମ୍ପତ୍ତି ମଧ୍ୟ ଅଟେ, ବ୍ୟକ୍ତିତ୍ୱ ମଧ୍ୟ ଅଟେ ଏବଂ ରାଜକୀୟତା ମଧ୍ୟ ଅଟେ। ତେଣୁ ଚେକ୍ କର ଯେ ମୁଖ୍ୟ ପବିତ୍ରତା ଉପରେ ତ ତୁମେମାନେ ଧ୍ୟାନ ଦେଉଛ, କିନ୍ତୁ ସମ୍ପୂର୍ଣ୍ଣ ପବିତ୍ରତା ପାଇଁ ଅନ୍ୟ ଯେଉଁ ସବୁ ସାଥିମାନେ ଅଛନ୍ତି ସେମାନଙ୍କୁ ଢିଲା ଛାଡ଼ି ଦେଇନାହ ତ? ବଡ଼କୁ ଠିକ୍ ରଖି ଛୋଟମାନଙ୍କ ଉପରେ ସ୍ନେହ ରଖିନାହ ତ? କ'ଣ ବାବାଙ୍କଠାରୁ ଅନୁମତି ମିଳିଛି ଯେ ଅନ୍ୟ ଚାରିଟିକୁ ସାଥୀ କରି ରଖ? ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ବ୍ରତକୁ କୁହାଯାଏ ନାହିଁ, କିନ୍ତୁ ବ୍ରହ୍ମଚର୍ଯ୍ୟ ସହିତ ବ୍ରହ୍ମାଚାରୀ ମଧ୍ୟ ହେବା, ଅର୍ଥାତ୍ ପବିତ୍ରତାର ବ୍ରତ ପାଳନ କରିବା। କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ କହିଥାନ୍ତି, କାରଣ ବାର୍ତ୍ତାଳାପ ତ ସମସ୍ତେ କରୁଛନ୍ତି ନା, ତେଣୁ ବହୁତ ମିଠା ମିଠା କଥା କହିଥାନ୍ତି, କୁହନ୍ତି, ବାବା ମୁଖ୍ୟତଃ ଠିକ୍ ଅଛି ନା, ବାକି ଛୋଟ ଛୋଟ ବେକାର ଗୁଡ଼ିକ ଏମିତି କେବେ କେବେ ମନ ଭିତରେ ସଂକଳ୍ପ ରୂପରେ ଆସିଯାଉଛନ୍ତି। ମନ ଭିତରେ ଆସୁଛି କିନ୍ତୁ ବାଣୀରେ ଆସୁନାହିଁ, ତେବେ ମନ ଭିତରକୁ ତ କେହି ଦେଖୁନାହାନ୍ତି। ଆଉ କେହି କେହି କୁହନ୍ତି ଛୋଟ ଛୋଟ ପିଲାଙ୍କ ଉପରେ ସ୍ନେହ ଥାଏ ନା, ତେଣୁ ଏହି ଚାରୋଟି ଉପରେ ମଧ୍ୟ ସ୍ନେହ ଆସିଯାଉଛି, କେବେ କ୍ରୋଧ ଆସିଯାଉଛି, କେବେ ମୋହ ଆସିଯାଉଛି, ଆମେ ଚାହୁଁନାହୁଁ ଯେ କିନ୍ତୁ ଆସିଯାଉଛି। କିନ୍ତୁ ବାପଦାଦା କହୁଛନ୍ତି ତୁମେ ଆସିବାର ବାଟ ଖୋଲା ରଖିଛ ବୋଲି ତ ସେମାନେ ଆସୁଛନ୍ତି, ତେଣୁ ବାଟ କାହିଁକି ଖୋଲା ରଖିଛ? ନିଜର ଦୁର୍ବଳତା ରୂପକ ଫାଟକ ଖୋଲା ରଖିଛ, ତେଣୁ ଦୁର୍ବଳତାର ଫାଟକ ଖୋଲା ରଖିବା ଅର୍ଥ ମାୟାକୁ ନିମନ୍ତ୍ରଣ ଦେବା। ତେବେ ଆଜିର ଦିନରେ ବାବାଙ୍କର ଏବଂ ନିଜର ଜନ୍ମଦିନ ତ ପାଳନ କରୁଛ, କିନ୍ତୁ ଜନ୍ମ ହେବା ପରେ ଯେଉଁ ବ୍ରତକୁ ଧାରଣ କରିବା ପାଇଁ ପ୍ରତିଜ୍ଞା କରିଛ ତାହା ମନେ ଅଛି ତ? ବାବା ତୁମକୁ ଜନ୍ମ ହେବା ମାତ୍ରକେ ପ୍ରଥମେ ପ୍ରଥମେ କେଉଁ ବରଦାନ ଦେଇଛନ୍ତି ମନେ ଅଛି ତ? ଜନ୍ମଦିନର ବରଦାନ ମନେ ଅଛି ତ? କ'ଣ ଦେଇଛନ୍ତି? ପବିତ୍ର ଭବ, ଯୋଗୀ ଭବ, ସମସ୍ତଙ୍କୁ ବରଦାନ ମନେ ଅଛି ତ? ଭୁଲି ଯାଇ ନାହ ତ? ତେବେ ପବିତ୍ର ଭବର ବରଦାନ କେବଳ ଗୋଟିଏ ବିକାର ପାଇଁ ଦେଇନାହାନ୍ତି, ପାଞ୍ଚଟି ଯାକ ବିକାର ପାଇଁ ଦେଇଛନ୍ତି। ତେଣୁ ଆଜି ବାପଦାତା କ'ଣ ଚାହୁଁଛନ୍ତି? ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ବାବାଙ୍କର ମଧ୍ୟ ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ଯେହେତୁ ଶିବରାତ୍ରି ପାଳନ କରିବା ପାଇଁ ଆସିଛ, ତେଣୁ ଜନ୍ମଦିନର ଉପହାର ମଧ୍ୟ ଆଣିଛ ନା? ଖାଲି ହାତରେ ଆସିଛ? ଏବେ ତ ସ୍ଥାପନାର 70 ବର୍ଷ ସମାପ୍ତ ହେବାକୁ ଯାଉଛି, ମନେ ଅଛି ତ? ବିଚାର କର, 70 ବର୍ଷ ହୁଏତ ତୁମେମାନେ ପଛରେ ଆସିଥାଇପାର, କିନ୍ତୁ ସ୍ଥାପନାକୁ ତ 70 ବର୍ଷ ହୋଇଗଲାଣି ନା। ଏବେ ଏବେ ଆସିଥିଲେ ମଧ୍ୟ ସ୍ଥାପନାର କର୍ତ୍ତବ୍ୟରେ ତ ତୁମେ ସବୁ ସାଥୀ ଅଟ ନା? ଚାହେ ଆଜି ପ୍ରଥମ ଥର ପଛକେ ଆସିଥାଅ, କିନ୍ତୁ ସାଥୀ ତ ଅଟ ନା? ତେବେ ଯେଉଁମାନେ ପ୍ରଥମ ଥର ମିଳନ କରିବା ପାଇଁ ମଧୁବନକୁ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ। ଆଚ୍ଛା, ତୁମ ସମସ୍ତଙ୍କୁ ହୁଏତ ଏବେ ମାତ୍ର 1 ବର୍ଷ ହୋଇଥିବ, 2 ବର୍ଷ ହୋଇଥିବ, କିନ୍ତୁ ନିଜକୁ କ'ଣ ବୋଲାଉଛ? ବ୍ରହ୍ମା କୁମାରୀ ବ୍ରହ୍ମା କୁମାର ନା ପୁରୁଷାର୍ଥୀ କୁମାରୀ ପୁରୁଷାର୍ଥୀ କୁମାର କ'ଣ ବୋଲାଉଛ? କେହି ନିଜକୁ ପୁରୁଷାର୍ଥୀ କୁମାର କହୁଛ କି? ବ୍ରହ୍ମା କୁମାର ଦସ୍ତଖତ କରୁଛ ନା? ସମସ୍ତେ ବିକେ ଲେଖୁଛ ନା ପିକେ ଲେଖୁଛ? ପୁରୁଷାର୍ଥୀ କୁମାର ଲେଖୁଛ? ତେବେ ତୁମେମାନେ ପ୍ରତିଜ୍ଞା କ'ଣ କରିଛ? ସାଥୀ ହୋଇ ରହିବୁ, ସାଥିରେ ଯିବୁ, ଯୁଗଳ ହୋଇ ରହିବୁ। ତେବେ ଯୁଗଳ ହେବା ପାଇଁ ତ ସମାନତ ଦରକାର ନା? ଆଜିର 70 ବର୍ଷର ଉତ୍ସବକୁ ତ ପାଳନ କରି କରି ଆସୁଛ, ବାପଦାଦା ଦେଖୁଛନ୍ତି ଯେଉଁ ସବୁ ଜୋନ୍ ଗୁଡ଼ିକର ସେବାର ଟର୍ଣ୍ଣ ପଡୁଛି ସେମାନେ 70 ବର୍ଷର ସମ୍ମାନ ସମାରୋହ ପାଳନ କରୁଛନ୍ତି, ସମସ୍ତେ ପାଳନ କରୁଛନ୍ତି ନା? କେବଳ ଛୋଟ ଛୋଟ ଉପହାର ସବୁ ଦେଇ ଦେଉଛନ୍ତି ବାସ୍। କିନ୍ତୁ ଆଜି ଗୋଟିଏ ହେଲା ଜନ୍ମଦିନ ଯାହାକୁ ପାଳନ କରିବା ପାଇଁ ଆସିଛ, ଏହା ତ ପକ୍କା ଅଟେ ନା? ଏବଂ ଦ୍ୱିତୀୟରେ 70 ବର୍ଷ ସମାପ୍ତ ହେଉଥିବା କାରଣରୁ ସମ୍ମାନ ସମାରୋହ ମଧ୍ୟ ପାଳନ କରୁଛ, ଯେହେତୁ ଜନ୍ମଦିନ ମଧ୍ୟ ପାଳନ କରୁଛ, ତେଣୁ ଏଥିରେ ଉପହାର କ'ଣ ଦେବ? କ'ଣ ଟ୍ରେ ଦେଇଦେବ, ଚାଦର ଦେଇଦେବ, କ'ଣ ଉପହାର ଆଣିଛ? ଆଚ୍ଛା ଠିକ୍ ଅଛି, ଚାନ୍ଦିର ଗ୍ଲାସ୍ ଦେଇଦେବ। କିନ୍ତୁ ଆଜିର ଦିନରେ ବାପଦାଦାଙ୍କର ଆଶାର ପ୍ରଦୀପ, ପିଲାମାନଙ୍କ ପ୍ରତି ଶୁଭ ଆଶା ହେଲା, ଶୁଣାଇବୁ? କ'ଣ ଆଶା ବାପଦାଦା ରଖିଛନ୍ତି, ଶୁଣାଇବୁ? ତେବେ ଶୁଣାଇବା ବା କହିବାର ଅର୍ଥ କ'ଣ? ଗୋଟିଏ କାନରେ ଶୁଣିବା ଏବଂ ମନ ଭିତରେ ରଖିଦେବା, ଏଇୟା? ମନରୁ ପୋଛି ଦେଉଛ ତାହା ବି ନୁହେଁ, କିନ୍ତୁ ମନ ଭିତରେ ହିଁ ରଖିଦେଉଛ। ତେବେ ଆଜିର ଦିନରେ ସେହି ଶୁଭ ଆଶାଟିକୁ ଶୁଣାଇବୁ ତ? ପ୍ରଥମ ଧାଡ଼ିବାଲା କୁହ, ମୁଣ୍ଡ ହଲାଅ, ଟିଚରମାନେ ମୁଣ୍ଡ ହଲାଅ। ଆଚ୍ଛା, ପତାକା ହଲାଉଛନ୍ତି, କ'ଣ କହୁଛ ଡବଲ ବିଦେଶୀମାନେ, ଶୁଣାଇବୁ ତ? ନିଜକୁ ବାନ୍ଧିବାକୁ ପଡ଼ିବ, ଅର୍ଥାତ୍ ପ୍ରତିଜ୍ଞାବଦ୍ଧ ହେବାକୁ ପଡିବ। ତେବେ ହଁ କୁହ, ଏମିତି ହାଲୁକା ହାଲୁକା ହଁ କୁହ ନାହିଁ, କାହିଁକି ନା 70 ବର୍ଷ ପର୍ଯ୍ୟନ୍ତ ବାପଦାଦା ମଧ୍ୟ ଅବହେଳା ପଣିଆ, ବାହାନା ବାଜି ଏବଂ ଆଳସ୍ୟର ଖେଳ ବହୁତ ଦେଖିସାରିଲେଣି। ଆଚ୍ଛା ଠିକ୍ ଅଛି, 70 ନହେଲେ 50 ହେଉ ବା 40 ହେଉ ବା 30 ବା 20 ବର୍ଷ ମଧ୍ୟ ହେଉ, କିନ୍ତୁ ଏତିକି ସମୟ ତ ପିଲାମାନଙ୍କର ଏ 3ଟି ଖେଳ ଖୁବ୍ ଦେଖିସାରିଲୁଣି ନା। ତେଣୁ ଆଜିର ଦିନରେ ଭକ୍ତମାନେ ତ ଜାଗରଣ କରୁଛନ୍ତି, ଶୋଉ ନାହାନ୍ତି, ତେବେ ତୁମମାନଙ୍କର ଜାଗରଣ କ'ଣ? କେଉଁ ନିଦ୍ରାରୁ ବାରମ୍ବାର ଶୋଇପଡୁଛ? ଅବହେଳା ପଣିଆ, ଆଳସ୍ୟ ଏବଂ ବାହାନାବାଜିର ନିଦ୍ରାରେ ଆରାମରେ ଶୋଇପଡୁଛ। ତେଣୁ ଆଜି ବାପଦାଦା ଏହି 3ଟି କଥାର ସବୁ ସମୟରେ ଜାଗରଣ ଦେଖିବାକୁ ଚାହୁଁଛନ୍ତି। କେବେ ବି ଦେଖ, ଯଦି କ୍ରୋଧ ଆସୁଛି ବା ଲୋଭ ଆସୁଛି ବା ଅଭିମାନ ଆସୁଛି, ତେବେ ଏହାର କାରଣ କ'ଣ ଶୁଣାଉଛ? ଏଥିରେ ବାପଦାଦାଙ୍କୁ ଗୋଟିଏ ଟ୍ରେଡମାର୍କ ଅର୍ଥାତ୍ ବିଶେଷ କଥା ଦେଖିବାକୁ ମିଳୁଛି। ଯଦି କୌଣସି କଥା ଆସୁଛି ତେବେ କ'ଣ କହୁଛ? ଏମିତି ତ ଚାଲି ଆସୁଛି, ତେବେ ଜଣା ନାହିଁ କିଏ ଏହାକୁ ଚଲାଇଛି। ଏହା କ'ଣ କିଛି ନୂଆ କଥା କି? ଏମିତି ତ ହୋଇଆସୁଛି, ତେବେ ଏହାକୁ କ'ଣ କୁହାଯିବ? କ'ଣ ଏହା ଅବହେଳା ପଣିଆ ନୁହେଁ କି? ଇଏ ବି ତ କରୁଛି। ଅଧିକାଂଶ ପିଲା କ୍ରୋଧରୁ ରକ୍ଷା ପାଇବା ପାଇଁ କହୁଛନ୍ତି ସେ ଏଇଭଳି କରିଲା, ତେଣୁ କ୍ରୋଧ ଆସିଲା, ମୁଁ ଭୁଲ କରିଛି, ଏ କଥା କହୁନାହାନ୍ତି। ସିଏ ଏମିତି କରିଲା, ଏପରି ହେଲା, ସେଥିପାଇଁ ହେଲା, ତେବେ ଅନ୍ୟ ଉପରେ ଦୋଷ ରଖିଦେବା ବହୁତ ସହଜ ଅଟେ। ଇଏ ଯଦି ଏପରି ନ କରିବ ତେବେ ଏପରି ହେବ ନାହିଁ, କିନ୍ତୁ ବାବା ଯାହା କହିଛନ୍ତି ତାହା ହେବ ନାହିଁ। ସେ ଯଦି ଏହିପରି କରିବ ତେବେ ଠିକ୍ ହୋଇଯିବ। ତେବେ କ'ଣ ବାବାଙ୍କର ଶ୍ରୀମତ ଅନୁସାରେ କ୍ରୋଧକୁ ସମାପ୍ତ କରିପାରିବ ନାହିଁ? ଆଜିକାଲି ତ କ୍ରୋଧର ସନ୍ତାନ ରୋବାବ ଦେଖାଇବା ମଧ୍ୟ ବହୁତ ହେଉଛି, ରୋ ତାହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି। ତେବେ କ'ଣ ଆଜି 4ଟି ଯାକର ବ୍ରତ ନେବ ତ? ଯେପରି ପ୍ରଥମ ବିକାର ପାଇଁ ବିଶେଷ ଭାବରେ ଅଧିକାଂଶ ପିଲା ଦୃଢ଼ ସଂକଳ୍ପ କରିଛନ୍ତି, ସେହିପରି ଦୃଢ଼ ସଂକଳ୍ପ କ'ଣ ଅନ୍ୟ 4ଟି ବିକାର ପାଇଁ କରିବ ନାହିଁ? କିନ୍ତୁ ଏପରି ବାହାନା କରିବ ନାହିଁ ଯେ ସେ ଏପରି କରିଲା ସେଥିପାଇଁ ମୋର ଆସିଗଲା। ତେବେ ବାବା ଯେଉଁ କଥା ବାରମ୍ବାର ଚାହୁଁଛନ୍ତି, କହୁଛନ୍ତି, ତାକୁ ଭୁଲି ଯାଉଛ, କିନ୍ତୁ ସିଏ କ'ଣ କରିଲା ସେ କଥା ମନେ ରହୁଛି, ତେଣୁ ଏହା ବାହାନାବାଜି ହେଲା ନା। ତେଣୁ ଆଜି ବାପଦାଦା ଜନ୍ମଦିନର ଉପହାର ଚାହୁଁଛନ୍ତି ଏହି 3ଟି କଥା, ଯାହାକି 4ଟି ଯାକ ବିକାରକୁ ହାଲୁକା କରିଦେଉଛି। ତେବେ ସଂସ୍କାରର ସାମ୍ନା ତ କରିବାକୁ ହିଁ ପଡିବ। ଏହା ସଂସ୍କାରର ସାମ୍ନା କରିବା ନୁହେଁ, କିନ୍ତୁ ତୁମ ପାଇଁ ପରୀକ୍ଷା ଅଟେ। କେବଳ ଏହି ଗୋଟିଏ ଜନ୍ମର ପାଠପଢା ଏବଂ ସାରା କଳ୍ପର ପ୍ରାପ୍ତି, ଅଧା କଳ୍ପ ରାଜ୍ୟ ଭାଗ୍ୟ, ଅଧା କଳ୍ପ ପୂଜ୍ୟ, ଏହି ଗୋଟିଏ ଜନ୍ମର ପାଠପଢା ଏବଂ ସାରା କଳ୍ପର ପ୍ରାପ୍ତି, ଅଧା କଳ୍ପ ରାଜ୍ୟ ଭାଗ୍ୟ, ଅଧା କଳ୍ପ ପୂଜ୍ୟ, ସାରା କଳ୍ପର ପ୍ରାପ୍ତି କେବଳ ଗୋଟିଏ ଜନ୍ମରେ, ତାହା ମଧ୍ୟ କେତେ ଛୋଟିଆ ଜନ୍ମ, ପୁରା ଜନ୍ମ ବା ପୁରା ଜୀବନ ମଧ୍ୟ ନୁହେଁ, ଛୋଟିଆ ଜନ୍ମ ଅର୍ଥାତ୍ ଅଳ୍ପ ସମୟ। ତେବେ କ'ଣ ସାହସ ଅଛି ତ? ଯେଉଁମାନେ ଭାବୁଛନ୍ତି ଆମେ ନିଶ୍ଚିତ ସାହସ ରଖିବୁ, ଏମିତି ନୁହେଁ ଯେ ପୁରୁଷାର୍ଥ କରିବୁ, ଧ୍ୟାନ ଦେବୁ, ଏଭଳି ସାହସ ରଖିବା ଦରକାର ନାହିଁ। ତୁମେମାନେ ଛୋଟ ପିଲା ନୁହଁ, 70 ବର୍ଷ ଶେଷ ହେବାକୁ ଯାଉଛି, 3-4 ମାସର ପିଲା ନୁହେଁ ଯେ ଏହିଭଳି କହିବ। ତୁମେମାନେ ତ ବାବାଙ୍କର ସାଥୀ ଅଟ ନା, ବିଶ୍ୱ କଲ୍ୟାଣକାରୀ ଅଟ, ତାହା ମଧ୍ୟ 70 ବର୍ଷ ଶେଷ ହେବାକୁ ଯାଉଛି। ବାପଦାଦା ଏଥିରେ ହାତ ଉଠା କରାଉ ନାହାନ୍ତି, କାହିଁକି ନା ବାପଦାଦା ଦେଖିଛନ୍ତି ହାତ ଉଠାଇବା ପରେ ମଧ୍ୟ କେବେ କେବେ ପିଲାମାନେ ବେପରୁଆ ହୋଇଯାଉଛନ୍ତି। ତେବେ କ'ଣ ଭାବୁଛ? ଯାହା ବି ହୋଇଯାଉ, ପାହାଡ଼ ଭଳି ପରୀକ୍ଷା ମଧ୍ୟ ଆସୁ, କିନ୍ତୁ ପାହାଡ଼କୁ ମଧ୍ୟ ତୁଳା କରିଦେଉ। ଏହିଭଳି ଦୃଢ଼ ସଂକଳ୍ପ କରିବାର ସାହସ ଅଛି ତ? କାହିଁକି ନା ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ, ଯେତେବେଳେ ସଂକଳ୍ପ କରୁଛ ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି। କିନ୍ତୁ କ'ଣ ହେବ, 70 ବର୍ଷ ତ ହାଲୁକାରେ ଛାଡ଼ିଦେଲ, କିନ୍ତୁ ଏବେ ବାପଦାଦା ଦେଖୁଛନ୍ତି ଯେ ସମୟ ଉପରେ କିଛି ଭରସା ନାହିଁ, ଏବଂ ଜ୍ଞାନ ଆଧାରରେ ଦେଖିବାକୁ ଗଲେ ସବୁ ପ୍ରକାରର ପୁରୁଷାର୍ଥରେ ବହୁତ କାଳର ହିସାବ ମଧ୍ୟ ରହିଛି। ଆଚ୍ଛା ଏବେ ଏବେ କରିନେବ, କିନ୍ତୁ ବହୁତ କାଳର ହିସାବ ମଧ୍ୟ ରହିଛି, କାହିଁକି ନା ସମସ୍ତେ ପ୍ରାପ୍ତି କେଉଁଭଳି ଚାହୁଁଛନ୍ତି। ଏବେ ହାତ ଉଠା କରାଇବା, ଏହି ରାମସୀତା ହେବ କି? ଯେଉଁମାନେ ରାମସୀତା ହେବାକୁ ଚାହୁଁଛ ସେମାନେ ହାତ ଉଠାଅ, ରାଜତ୍ୱ ମିଳିବ। କେହି କେହି ହାତ ଉଠାଉଛନ୍ତି ରାମସୀତା ହେବ ତ, ଲକ୍ଷ୍ମୀନାରାୟଣ ହେବ ନାହିଁ। ଡବଲ ବିଦେଶୀଙ୍କ ଭିତରେ କେହି ହାତ ଉଠାଉଛନ୍ତି କି? କେହି ନାହାନ୍ତି। ଯେବେ କି ବହୁତ କାଳର ଭାଗ୍ୟ ପ୍ରାପ୍ତି କରିବା ପାଇଁ ଚାହୁଁଛ, ଲକ୍ଷ୍ମୀନାରାୟଣ ହେବା ଅର୍ଥ ବହୁତ କାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବା। ତେବେ ବହୁତ କାଳର ପ୍ରାପ୍ତି ଯଦି କରିବ, ତେବେ ସବୁ କଥାରେ ବହୁତ କାଳ ତ ଦରକାର ନା। ଏବେ ଯେପରି 63 ଜନ୍ମର ବହୁତ କାଳର ସଂସ୍କାର ରହିଛି, ତେଣୁ କହୁଛ ନା ମୋର ଉଦ୍ଦେଶ୍ୟ ନୁହେଁ କି ଭାବନା ମଧ୍ୟ ନୁହେଁ, କିନ୍ତୁ 63 ଜନ୍ମର ସଂସ୍କାର ଅଟେ ନା। ତେଣୁ ବହୁତ କାଳର ହିସାବ ହେଲା ନା। ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସଂକଳ୍ପରେ ଦୃଢ଼ତା ରହିବା ଦରକାର, କାରଣ ଦୃଢ଼ତାରେ ହିଁ କମି ରହିଯାଉଛି। ହୋଇ ନାହିଁ, ହୋଇ ହିଁ ଯିବ, ଚଳିଯିବ, ଚଳାଇ ଦିଅ, କିଏ ହେଲାଣି। ଆଉ ଗୋଟିଏ ବହୁତ ଭଲ କଥା ଯାହାକି ସମସ୍ତଙ୍କୁ ଜଣାଅଛି, ବାପଦାଦା ମଧ୍ୟ ତୁମର କଥା ସବୁ ନୋଟ୍ କରୁଛନ୍ତି ନା। ଯଦି ନିଜର ସାହସ ନଥିବ ତେବେ କହିବେ ମହାରଥୀମାନେ ମଧ୍ୟ ଏହିଭଳି କରୁଛନ୍ତି, ମୁଁ କରିଦେଲି ତ କ'ଣ ହେଲା। କିନ୍ତୁ ବାପଦାଦା ପଚାରୁଛନ୍ତି ଯେଉଁ ସମୟରେ ମହାରଥୀ ଆତ୍ମା କୌଣସି ଭୁଲ କାମ କରୁଛି ସେତେବେଳେ କ'ଣ ତାକୁ ମହାରଥୀ କୁହାଯିବ କି? ତେଣୁ ମହାରଥୀ ନାମକୁ କାହିଁକି ଖରାପ କରୁଛ? ସେତେବେଳେ ତ ସିଏ ମହାରଥୀ ହିଁ ନୁହେଁ। ତେଣୁ ମହାରଥୀ କହି ନିଜକୁ ଦୁର୍ବଳ କରିଦେବା ଏହା ନିଜକୁ ଧୋକା ଦେବା ଅଟେ। ଅନ୍ୟକୁ ଦେଖିବା ବହୁତ ସହଜ, କିନ୍ତୁ ନିଜକୁ ଦେଖିବା ପାଇଁ ଟିକେ ସାହସ ଦରକାର। ତେଣୁ ଆଜି ବାପଦାଦା ହିସାବର କିତାବ ଅର୍ଥାତ୍ ଖାତାକୁ ସମାପ୍ତ କରିବାର ଉପହାର ନେବା ପାଇଁ ଆସିଛନ୍ତି। ଦୁର୍ବଳତା ଏବଂ ବାହାନାବାଜିର ହିସାବ କିତାବର ଖାତା ବହୁତ ବଡ଼ ଅଟେ, ତାକୁ ସମାପ୍ତ କରିବାକୁ ହେବ। ତେଣୁ ପ୍ରଥମେ ପ୍ରତ୍ୟେକ ସନ୍ତାନ ଯେଉଁମାନେ ଭାବୁଛନ୍ତି ଯେ ଆମେ କରି ଦେଖାଇବୁ, କରିବାକୁ ହିଁ ହେବ, ନଇବାକୁ ହିଁ ହେବ, ପରିବର୍ତ୍ତନ ହେବାକୁ ହିଁ ପଡ଼ିବ, ପରିବର୍ତ୍ତନ ସମାରୋହ ପାଳନ କରିବାକୁ ହିଁ ପଡ଼ିବ, ଏଥିରେ ଯେଉଁମାନେ ଭାବୁଛନ୍ତି ଆମେ ଦୃଢ଼ ସଂକଳ୍ପ କରିବୁ ସେମାନେ ହାତ ଉଠାଉ। କ'ଣ ଦୃଢ଼ ନା ଚାଲୁ, ତେବେ ଚାଲୁ ସଂକଳ୍ପ ମଧ୍ୟ କରିଥାନ୍ତି, ଦୃଢ଼ ସଂକଳ୍ପ ମଧ୍ୟ କରିଥାନ୍ତି। ତେଣୁ ତୁମେ ସବୁ ଦୃଢ଼ ସଂକଳ୍ପର ହାତ ଉଠାଇଛ ତ, ଦୃଢ଼ ତ, ମଧୁବନ ବାଲା ବଡ଼ ହାତ ଉଠାଅ। ଏଠାରେ ସମ୍ମୁଖରେ ମଧୁବନ ନିବାସୀ ବସନ୍ତି, ବହୁତ ପାଖରେ ବସିବାର ସୁଯୋଗ ମିଳୁଛି, ପ୍ରଥମ ସିଟ୍ ମଧୁବନ ବାଲାଙ୍କୁ ମିଳୁଛି। ବାପଦାଦା ଖୁସି ହେଉଛନ୍ତି, ପ୍ରଥମରେ ବସିଛ ତେଣୁ ପ୍ରଥମ ହୋଇ ରହିବ। ତେବେ ଆଜିର ଉପହାରଟି ତ ବଢ଼ିଆ ଅଟେ ନା। ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି, କାହିଁକି ନା ଏଥିରେ ତୁମେମାନେ ଏକା ନୁହଁ, ତୁମ ପଛରେ ତୁମର ରାଜଧାନୀର ରାଜ ପରିବାର ବାଲା ମଧ୍ୟ ଅଛନ୍ତି, ତୁମମାନଙ୍କର ରୟାଲ ପ୍ରଜା ତଥା ଦ୍ୱାପର ଯୁଗଠାରୁ ଭକ୍ତମାନେ ମଧ୍ୟ ଅଛନ୍ତି, ସତ୍ତ୍ୱ ରଜ ତମ ଗୁଣୀ ତିନି ପ୍ରକାରର ଭକ୍ତ ଅଛନ୍ତି। ତେଣୁ ତୁମ ପଛରେ ଗୋଟିଏ ଲମ୍ବା ଧାଡ଼ି ରହିଛି, ଯାହା ତୁମେ କରିବ ତୁମ ପଛବାଲା ମଧ୍ୟ ସେଇଆ କରିବେ। ତୁମେ ଯଦି ବାହାନାବାଜି କରିବ ତେବେ ତୁମ ଭକ୍ତମାନେ ମଧ୍ୟ ବହୁତ ବାହାନାବାଜି କରିବେ। ଏବେ ତ ବ୍ରାହ୍ମଣ ପରିବାର ବାଲା ମଧ୍ୟ ତୁମକୁ ଦେଖି ସେଇଭଳି କରିବେ, କାରଣ ଉଲ୍ଟା କଥାଗୁଡ଼ିକୁ କପି କରିବାରେ ତ ସମସ୍ତେ ବୁଦ୍ଧିମାନ ଅଟନ୍ତି ନା। ତେଣୁ ଏବେ ହିଁ ଦୃଢ଼ ସଂକଳ୍ପରେ ସଂସ୍କାରର ଟକ୍କର ପଛକେ ହେଉ, ସ୍ୱଭାବର ମତଭେଦ ମଧ୍ୟ ହେଉ, ଆଉ ଗୋଟିଏ କଥା ଯାହାକୁ ଦୁର୍ବଳ ଆତ୍ମାମାନେ କହିଥାନ୍ତି, କିଏ ଯଦି କେଉଁ କଥାରେ ମିଛ କହିଦେଲା ତେବେ ଅନେକ ପିଲା କହିଥାନ୍ତି ଆମକୁ ମିଛ କଥା ଉପରେ ବହୁତ କ୍ରୋଧ ଆସିଥାଏ, କିନ୍ତୁ ସଚ୍ଚା ବାବାଙ୍କର ଜ୍ଞାନ ଆଧାରରେ ତାକୁ ପରଖିନିଅ। ସଚ୍ଚା ବାବା ତ ତୁମ ସାଥିରେ ଅଛନ୍ତି, ତେଣୁ ସାରା ମିଛ ଦୁନିଆ ଯଦି ଗୋଟିଏ ପଟରେ ରହିବ ଏବଂ ଏକମାତ୍ର ବାବା ତୁମ ସାଥିରେ ଥିବେ ତେବେ ତୁମର ବିଜୟ ତ ସୁନିଶ୍ଚିତ ଅଟେ, କେହି ବି ତୁମକୁ ହଲଚଲ କରିପାରିବ ନାହିଁ, କାହିଁକି ନା ବାବା ତୁମ ସାଥିରେ ଅଛନ୍ତି। ଯଦି କହୁଛ ତାହା ମିଥ୍ୟା ଅଟେ ତେବେ ମିଥ୍ୟାକୁ ମିଥ୍ୟା ଭାବି ଛାଡ଼ିଦିଅ, ଆଗକୁ କାହିଁ ବଢ଼ାଉଛ। ତେଣୁ ବାବାଙ୍କୁ ଏସବୁ ବାହାନାବାଜି ଆଦୌ ଭଲ ଲାଗୁନାହିଁ, ଏମିତି ହେଲା, ଏଇଆ ହେଲା, ସେଇଆ ହେଲା, ଏମିତି ଯେମିତିର ଗୀତ ଏବେ ସମାପ୍ତ ହେବା ଉଚିତ। ଭଲ ହେଲା, ଭଲ ହେବ, ଭଲ ହୋଇ ରହିବୁ, ସମସ୍ତଙ୍କୁ ଭଲ କରିବୁ, ଭଲ ଭଲ ଭଲର ଗୀତ ଗାଉ, କ'ଣ ପସନ୍ଦ ତ, ପସନ୍ଦ ତ, ବାହାନାବାଜିକୁ ସମାପ୍ତ କରିବ ତ, କରିବ ତ, ଦୁଇଟି ଯାକ ହାତ ଉଠାଅ। ହଁ, ଭଲ ଭାବରେ ହାତ ହଲା। ଆଚ୍ଛା, ଦେଖିବା ବାଲା ମଧ୍ୟ ହାତ ହଲାଉଛନ୍ତି, ଯିଏ ଯେଉଁଠି ବି ଦେଖୁଥାଅ ସେଠାରେ ହାତ ହଲାଅ, ତୁମେମାନେ ତ ହାତ ହଲାଉଛ। ଆଚ୍ଛା, ଏବେ ହାତ ତଳକୁ କର, ଏବେ ନିଜର ପରିବର୍ତ୍ତନ ପାଇଁ ତାଳି ବଜାଅ। ସମସ୍ତେ ଜୋର ସୋରରେ ତାଳି ବଜାଇଲେ। ଆଚ୍ଛା, ଏବେ ପ୍ରତ୍ୟେକ ସନ୍ତାନ ଗୋଟିଏ ମିନିଟ୍ ପାଇଁ ଦୃଢ଼ ସଂକଳ୍ପ ସ୍ୱରୂପରେ ବସ, ସେ ବାହାନାବାଜି, ଆଳସ୍ୟ ଏବଂ ଅବହେଳା ପଣିଆକୁ ସବୁ ସମୟରେ ଦୃଢ଼ ସଂକଳ୍ପ ଦ୍ୱାରା ସମାପ୍ତ କରି ବହୁତ କାଳର ହିସାବ ଜମା କରିବାକୁ ହିଁ ହେବ। ଯାହା ବି ହୋଇଯାଉ, କିଛି ବି ଦେଖିବୁ ନାହିଁ, କିନ୍ତୁ ବାବାଙ୍କର ହୃଦୟ ସିଂହାସନ ଅଧିକାରୀ ନିଶ୍ଚିତ ହେବୁ, ବିଶ୍ୱର ରାଜ୍ୟ ସିଂହାସନ ଅଧିକାରୀ ନିଶ୍ଚିତ ହେବୁ। ଏଭଳି ଦୃଢ଼ ସଂକଳ୍ପ ସ୍ୱରୂପରେ ସମସ୍ତେ ବସ। ଆଚ୍ଛା, ଚାରିଆଡ଼ର ସଦା ଉମଙ୍ଗ ଉତ୍ସାହର ଅନୁଭବରେ ରହୁଥିବା, ସର୍ବଦା ଦୃଢ଼ତା ଦ୍ୱାରା ସଫଳତାର ଚାବିକୁ କାର୍ଯ୍ୟରେ ଲଗାଉଥିବା, ସର୍ବଦା ବାବାଙ୍କର ସଙ୍ଗ ଏବଂ ସବୁ କାର୍ଯ୍ୟରେ ସାଥୀ ହୋଇ ରହୁଥିବା, ସର୍ବଦା ଏକନାମୀ ଏକନାମୀ ଏବଂ ଏକାଗ୍ରତା ସ୍ୱରୂପରେ ଆଗକୁ ଆଗକୁ ଉଡ଼ି ଚାଲୁଥିବା ବାପଦାଦାଙ୍କର ଅତି ଗେହ୍ଲା ଶିଖିଲତେ, ବିଶେଷ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ଆଜିର ବାବାଙ୍କର ବରଦାନ, ସର୍ବବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରୁଥିବା ସଚ୍ଚା ତପସ୍ୱୀ ମୋର ଥୁଅ। ସର୍ବବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରୁଥିବା ସଚ୍ଚା ତପସ୍ୱୀ ମୋର ଥୁଅ। ବିସ୍ତାର ବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରି ସଚ୍ଚା ସଚ୍ଚା ତପସ୍ୱୀ ମୋରତ ହୁଅ। ତପସ୍ୱୀ ମୋରତର ଅର୍ଥ ହେଲା ବିନାଶୀ ଇଚ୍ଛା ମାତ୍ରର ଅବିଦ୍ୟା ସ୍ୱରୂପ। ଯିଏ କିଛି ନେବା ପାଇଁ ସଂକଳ୍ପ କରିଥାଏ ସେ ଅଳ୍ପ କାଳ ପାଇଁ ନେଇଥାଏ କିନ୍ତୁ ସଦାକାଳ ପାଇଁ ହରାଇଥାଏ। ତେବେ ତପସ୍ୱୀ ହେବାରେ ଏହି ଅଳ୍ପକାଳର ଇଚ୍ଛାଗୁଡ଼ିକ ହିଁ ବିଶେଷ ବିଘ୍ନ ରୂପ ହୋଇଥାଏ। ସେଥିପାଇଁ ଏବେ ତପସ୍ୱୀ ମୋରତ ହେବାର ପ୍ରମାଣ ଦିଅ, ଅର୍ଥାତ୍ ଅଳ୍ପ କାଳର ମାନ ସାନ ପାଇବାର ଇଚ୍ଛାକୁ ତ୍ୟାଗ କରି ବିଧାତା ହୁଅ। ଯେତେବେଳେ ତୁମ ଭିତରେ ବିଧାତା ପଣିଆର ସଂସ୍କାର ପ୍ରକଟ ହୋଇଯିବ ସେତେବେଳେ ଅନ୍ୟ ସବୁ ସଂସ୍କାରଗୁଡ଼ିକ ସ୍ୱତଃ ହିଁ ଦବିଯିବ। ଆଜିର ସ୍ଲୋଗାନ, କର୍ମର ଫଳ ପାଇବାର ସୂକ୍ଷ୍ମ କାମନା ରଖିବା ମଧ୍ୟ ଫଳକୁ ପାଚିବା ପୂର୍ବରୁ ହିଁ ଖାଇଦେବା। କର୍ମର ଫଳ ପାଇବାର ସୂକ୍ଷ୍ମ କାମନା ରଖିବା ମଧ୍ୟ ଫଳକୁ ପାଚିବା ପୂର୍ବରୁ ହିଁ ଖାଇଦେବା। ଆଜିର ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଆଜିର ପଏଣ୍ଟ, ପାପ କଟେଶ୍ୱର ବା ପାପ ହରଣୀ ସେତେବେଳେ ହୋଇପାରିବ ଯେତେବେଳେ ତୁମର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ। ଏହିଭଳି ଯୋଗ ଦ୍ୱାରା ଅନେକ ଆତ୍ମାଙ୍କର ନିର୍ବଳତା ସମାପ୍ତ ହେବ। ଏଥିପାଇଁ ପ୍ରତି ମୁହୂର୍ତ୍ତରେ ଏବଂ ପ୍ରତି ନିଶ୍ୱାସରେ ବାବା ଏବଂ ତୁମେ ଯୁଗଳ ରୂପରେ ରୁହ। କୌଣସି ବି ସମୟରେ ସାଧାରଣ ଯୋଗ ନ ହେଉ, ସ୍ନେହ ଏବଂ ଶକ୍ତି ଦୁଇଟି ଯାକ ସ୍ୱରୂପ ମିଳିତ ଭାବରେ ରହୁ। କୌଣସି ବି ସମୟରେ ସାଧାରଣ ଯୋଗ ନ ହେଉ, ସ୍ନେହ ଏବଂ ଶକ୍ତି ଦୁଇଟି ଯାକ ସ୍ୱରୂପ ମିଳିତ ଭାବରେ ରହୁ। ଇଚ୍ଛା ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।